ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର, ଫଗୁନ ପୁନି ଅବସରରେ ପୁରୀ ଶ୍ରୀମନ୍ଦିରନ ସୁନାବେଶଥି ଦର୍ଶନ ଦେଉଛନ୍ ସିଜିୟୁ। ପଶ୍ଚିମ ଓଡ଼ିଶାନ ପାଲି ଥିଲା ଗୁଣିଖାଇ। ମଧୁସୂଦନ ଦାସଙ୍କ ଜନ୍ମଠାଣ୍ଡ କରାଯିବା ବିକାଶ, ସୂଚନା ଦେଲେ ପୂର୍ତ୍ତମନ୍ତ୍ରୀ। ବୁର୍ଲା ଛାତ୍ର ମୃତ୍ୟୁ ଘଟଣା ଉତ୍ତରୁ ଛାତ୍ରଛାତ୍ରୀମାନଙ୍କ ଲାଗି ଭିସୁଟ କର୍ତ୍ତୃପକ୍ଷ ଜାରି କଲେ କଟକଣା। ଆଉର୍ ରାଇଜେ ବଢ଼ିଛି ଜବରଖରା, ଝାରସୁଡ଼ାନ ସବୁନୁ ଜହ ତାପମାତ୍ରା 41.8 ଡିଗ୍ରୀ ସେଲସିୟସ। ଏଥର ପୁରା ଖବର, ଆଇଜ ହେଉଛେ ପବିତ୍ର ଫଗୁନ ପୁନି ଆର୍ ଆଇବାକାଏଲ ରଙ୍ଗର ପରବ ହୋଲି। ଫଗୁନ ପୁନିଥି ରାଇଜର ଗାଁ ସହର ସବୁଆଡ଼େ ମହାପୁରୁମାନଙ୍କର ମେଳନ କରାଇଥିବାର ବେଳେ ପଶ୍ଚିମ ଓଡ଼ିଶାନ ଖାସ୍ ଥିଆର ଗୁଣିଖାଇ ମନାଯାଉଛେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫଗୁନ ପୁନି ଆର୍ ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ରଙ୍ଗର ପରବ ହୋଲି ଶଙ୍କର ଜୀବନ୍ତୀ ସୁଖ ସମୃଦ୍ଧି ଆନୁ। ସମାଜର ଭିନ୍ ଭିନ୍ ବର୍ଗର ଲୋକର ଭିତରେ ଏକତାର ପ୍ରତୀକ ଭାବେ ଇ ପରବ ପାଳନ କରାଯାଏସି। ଅସତ୍ୟ ଉପରେ ସତ୍ୟର ଜୟ ଆର୍ ସମାଜନ ଭଲ ପାଇବାର ବାର୍ତ୍ତାକେ ଇ ପରବ ପ୍ରଚାର କରସି ବୋଲି ରାଷ୍ଟ୍ରପତି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି ସାମାଜିକ ଗଣମାଧ୍ୟମଥି ପୋଷ୍ଟ ଲେଖିଛନ୍, ଇ ଉତ୍ସବ ଶଙ୍କର ଜୀବନ୍ତି ଶକ୍ତି ଆର୍ ତହଙ୍କ ଭରବାର ସହିତ ଖୁସି ଆନିଦେଉ। ଦେଶବାସୀଙ୍କର ଭିତରେ ଏକତାର ରଙ୍ଗ ଆହୁରି ବର୍କସ ହେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟ୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ଦୋଳପୂର୍ଣ୍ଣିମା ଅବସରରେ ସମକୁ ଶୁଭକାମନା ଜଣାଇଛନ୍। ପୁରୀ ଶ୍ରୀମନ୍ଦିରନ ଫଗୁନ ପୁନି ଅବସରରେ ଆଇଜ ମହାପୁରୁମାନେ ସୁନାବେଶଥି ସଜେଇ ହୋଇଛନ୍। ଇତାର ସହିତ ମହାପୁରୁମାନଙ୍କୁ ଅବିର ଆର୍ ଝିମିରି ଫଗୁ ଲାଗି କରାଯାଇଛେ। ମହାପୁରୁଙ୍କର ଚଳନ୍ତି ପ୍ରତିମା ଶ୍ରୀ ଦୋଳଗୋବିନ୍ଦ, ଭୂଦେବୀ ଆର୍ ଶ୍ରୀଦେବୀଙ୍କୁ ବିମାନଥି ଦୋଳମଣ୍ଡପନ ବିଜେ ହେଲା ଉତ୍ତରୁ ମହାପୁରୁମାନେ ଭକ୍ତମାନଙ୍କର ସାଙ୍ଗେ ହୋଲି ଖେଳିଥିଲେ। ମହାପୁରୁମାନଙ୍କର ଇ ଦୁର୍ଲଭ ବେଶ ଦର୍ଶନ କରବାର୍କେ ଆଇଜ ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼ ଲାଗିଥିଲା। ଏହି ଅବସରରେ ଆଇଜ ପଶ୍ଚିମ ଓଡ଼ିଶାବାସୀ ଗୁଣି ଖାଇଛନ୍। ସମ୍ବଲପୁର ସମଲେଇ ମନ୍ଦିରନ ସଖାଲ ଆଲତି ସରିଲା ଉତ୍ତରୁ ମାଙ୍କୁ ବଛରର ପହେଲା ଫୁଲ ଫଲ, ଆମ, ଫଲସା ଫୁଲ, ସର୍ଗି ଫୁଲ, ମହୁଲ, ଚାର, ଚନା ଆର୍ ସାକରପୁଟି ଭୋଗ ଅର୍ପଣ କରାଯାଇଥିଲା। ମାଙ୍କୁ ଫଗୁ ଲଗାଇଥିଲା, ତାର ଉତ୍ତରୁ ଲୋକେ ଗୁଣି ଖାଇଥିଲେ। ସମଲେଇ ମନ୍ଦିର ଗୁଡ଼ି ଲଗାକେ ନେଇକରି ମନ୍ଦିରର ପୂଜକ ସଗନ ରାୟ କହିଛନ୍,
ଆମେ ଯେନ୍ ସକାଳୁ ମାଆର କବାଟ 5 ବଜେ ଖୋଲିଲୁ, ମାଙ୍କୁ ଗଧାଇ ଗୁଧା କରି ମାଆର ବି ଆଲତି ହେଲା। 7:30 ବଜେ ଆଡେ ମାଙ୍କର ଆମେ ଗୁଣି ଲଗାଲୁ, ଗୁଣିଟି ଆମେ ମନ୍ଦାର ଫୁଲ ମାଙ୍କେ ପିନ୍ଧେଇ କରି, ତାପରେ ସାଗର ପଟି ଆମ୍ବ ରହିଲା, ଫଗୁ ଟିକେ ରହିଲା, ମାଙ୍କର ବବରା କାକରା ରହିକିରି ମାଙ୍କୁ ଆମେ ଭୋଗ ଲଗାଇକିରି, ତାପରେ ଆଗେ ସବୁ ଘର ମାନଙ୍କୁ ଗୁଣି ଲଗାଲୁ ଆମେ। ଫଗୁ ଟିକେ ସବୁ ପୂଜକ ମାନେ ଖେଳିକରି ତାପରେ ଆନନ୍ଦରେ ତାପରେ ଭକ୍ତ ମାନଙ୍କୁ ସେ ଗୁଣି ପ୍ରସାଦ ଦିଆଗଲା।
ଏ ଅବସରରେ ପଶ୍ଚିମ ଓଡ଼ିଶା ସାରା ଗାଁ ଆର୍ ପଡ଼ାମାନଙ୍କୁ ନାମଯଜ୍ଞ ସଙ୍ଗେ କେତେଟା ଜାଗାନ ହରିହର ଭେଟ ଆୟୋଜନ ହୋଇଛେ। ସୁବର୍ଣ୍ଣପୁର ଜିଲ୍ଲାନ ଆଜି ସକାଳୁ ଭିନ୍ ଭିନ୍ ଗୁଡ଼ିମାନଙ୍କେ ମହାପୁରୁମାନଙ୍କର ଦିବ୍ୟ ସ୍ନାନ, ନୈବେଦ୍ୟ ଆର୍ ଖାସ୍ ପୂଜା କରାଯାଇଥିଲା। ତାର ଉତ୍ତରୁ ନୂଆ ଫଲମୂଲ ସାକର ପଟି ଦେଇକରି ଗୁଣି ଲଗାଇଥିଲା। ପଛେ ଘରେ ଘରେ ଲୋକେ ନିଜର ଇଷ୍ଟ ଦେବାଦେବୀଙ୍କୁ ପୂଜା କରିକରି ଗୁଣି ଲଗାଇଛନ୍। ଏହି ଅବସରରେ ବୀରମହାରାଜପୁର, ସୋନପୁର, ବିନକା ଆର୍ ତରଭା ଇଲାକାନ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଆର୍ ବୈଷ୍ଣବ ମଠମାନଙ୍କେ ଅଖଣ୍ଡ ନାମଯଜ୍ଞ ଚାଲିଛେ। ଦେବାଳୟମାନଙ୍କେ ଭକ୍ତମାନଙ୍କର ଜବର ଭିଡ଼ ଲାଗିଛେ। ଝାରସୁଡ଼ାନ ହୋଇଥିବା ହୋଲି ଉତ୍ସବଥି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ଦୋଳପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କର ସୁଖ ସମୃଦ୍ଧି କାମନା କରିଛନ୍। ସେନ୍ତା ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ସହର ଫଗୁନ ପୁନି ଲାଗି ଗଜଗଜେଇ ଯାଉଛେ। ବୌଦ୍ଧର ଐତିହାସିକ ପୀଠ ଗନ୍ଧରାଡ଼ି, ରାମେଶ୍ୱରମ୍, ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ସହିତ ଭିନ୍ ଭିନ୍ ପୀଠନ ଗୁଣିଖାଇ ପାଲିତ ହୋଇଯାଇଛେ। ହୋଲି ପାଳନ ସମୟଥି ଦୁର୍ଘଟଣା ରୋକବାର ଲାଗି ରାଜ୍ୟ ଅଗ୍ନିଶମ ବିଭାଗ ତରଫୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାରା ରାଇଜେ 345 ଅଗ୍ନିଶମ ଦଳ ମୁତୟନ ରହିବେ। ଏତାର ସହିତ ଫି ଜିଲ୍ଲାର ସଦର ମହକୁମାମାନଙ୍କୁ ସୁରକ୍ଷା ବଲ୍ର ଗୋଟେ ଲେଖାଏଁ ଦଳ ମୁତୟନ ରହିବେ ବୋଲି ପୁଲିସ ବିଭାଗ ତରଫୁ ସୂଚନା ଦିଆଯାଇଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମଠାନ ଆର୍ କର୍ମସ୍ଥଳୀର ଉନ୍ନତି କରିବାର ଲାଗି ପୂର୍ତ୍ତ ଆଉ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତା ଦେଇ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛେ। ମଧୁବାବୁଙ୍କର ଜନ୍ମଠାନ, ଅନ୍ତ୍ରିଶାଲ, ମଧୁକୋଠି, ବାଲିପୋଖରୀ ଆର୍ କର୍ମସ୍ଥଳୀର ଉନ୍ନତିର ଲାଗି କାଣା ସବୁ ପଦକ୍ଷେପ ନିଆଯିବା ଜରୁରୀ ସେ ବାବଦେ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଆର୍ ଭିନ୍ ଭିନ୍ ଟ୍ରଷ୍ଟ ଆଉ ପ୍ରତିଷ୍ଠାନମାନଙ୍କର କର୍ମକର୍ତ୍ତାମାନଙ୍କର ସାଙ୍ଗେ ଆଲୋଚନା କରିଛନ୍। ମଧୁବାବୁଙ୍କର ଜୀବନୀ ସଙ୍ଗେ ଓଡ଼ିଶାବାସୀଙ୍କର ଭାବାବେଗ ଆର୍ ସମ୍ମାନ ଯୋଡ଼ି ହୋଇଥିବାରୁ ଇସବୁର ଉନ୍ନତିକରଣ ବେଲ୍କେ ତାଙ୍କର ଚିହ୍ନାଥି ଯେନ୍ତା କିଛି କ୍ଷତି ନାଇଁ ହେବା ତାର ଉପରେ ଖାସ୍ ଧ୍ୟାନ ଦେବାର୍କେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବୈଠକଟି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବିଶ୍ୱ ଅଡିଓ ଭିଜୁଆଲ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025କେ ବ୍ୟାପକ କରବାର୍ ଲାଗି କେନ୍ଦ୍ର ସରକାର ସବୁ ଚେଷ୍ଟା ଚଲେଇଛନ୍। ଇତାର ଆଘନୁ ଆନିମେସନ୍ ଫିଲ୍ମ ନିର୍ମାଣ ପ୍ରତିଯୋଗିତା ହୋଇଯାଇଛେ। ପ୍ରତିଯୋଗିତାର 2 ନମ୍ବର ଖେପେ 78 ଜଣ ନିର୍ମାତା ମନୋନୀତ ହୋଇଛନ୍। ଇନ ଜନେ ଦିଆଯାଇପାରେ ଯେ ମେ ଏକ ତାରିଖ ନୁ ଚାର ତାରିଖ ତକ ମୁମ୍ବାଇଠାରେ ହେବାର୍କେ ଥିବା ୱେବ୍ସ ସମ୍ମିଳନୀ ହେଉଛେ ଗୋଟିଏ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଯେନ୍ଟାକି ସାରା ଗଣମାଧ୍ୟମ ଆର୍ ମନୋରଞ୍ଜନ କ୍ଷେତ୍ରକେ ଗୋଟେଠାରେ କରବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର ଜଣେ ସିଭିଲ୍ ଇଞ୍ଜିନିୟରିଂ ଛାତ୍ର ପାୱାର ଚ୍ୟାନେଲ୍ର ବୁଡ଼ି ମରବାର ଘଟଣା ଉତ୍ତରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଉପରେ କଟକଣା ଜାରି କରିଛନ୍। ବୁର୍ଲା ସହର ସହିତ ଆଖରପାଖର ଇଲାକା ନଥିବାର କେତେଟା ଜାଗାକେ ବ୍ଲାକ୍ ସ୍ପଟ୍ ଚିହ୍ନଟ କରାଯାଇଛେ। ଚିହ୍ନଟ ଜାଗାମାନଙ୍କେ ବୁଲି ନାଇଯିବାରକେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛେ। ଯେନ୍ମାନେ ଇ କଟକଣା ନାଇଁ ମାନବେ ସେମାନଙ୍କର ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିସିଟ୍ ତରଫରୁ ଜାରି ନିର୍ଦ୍ଦେଶନା ମଧ୍ୟ କୁହାଯାଇଛେ। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀରଠାରେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରକ କମ୍ପାନୀ TPWODL ଦକ୍ଷତା ବିକାଶ କେନ୍ଦ୍ରକେ ଉଦ୍ଘାଟନ କରିଛନ୍। ଇ କେନ୍ଦ୍ରନ କମ୍ପାନୀ ତାର କର୍ମଚାରୀମାନଙ୍କର ଦକ୍ଷତା ବିକାଶ ଲାଗି ତାଲିମ ଦେବା ଆର୍ ଜିଲ୍ଲାର ITI ଡିପ୍ଲୋମା ଛାତ୍ରଛାତ୍ରୀମାନଙ୍କୁ ବିଲ୍ ତାଲିମ ଦେବା। ଇ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍, ଆଇବା ଖରାକେ ନେଇକରି ରାଜ୍ୟ ସରକାର ତୟାର ଅଛନ୍। ଖରା ସମୟଥି 24 ଘଣ୍ଟା ବିଦ୍ୟୁତ୍ ଯୋଗାବାର ଲାଗି ସରକାର ସବୁ ବ୍ୟବସ୍ଥା କରିଛନ୍। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ପଡ଼ିଆଠାରେ ଚାଲିଥିବା ତିନିଦିନିଆ କଣ୍ଟାବାଞ୍ଜି ଲୋକ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏଥି ଯୋଗ ଦେଇକରି କଣ୍ଟାବାଞ୍ଜି ସାଙ୍ଗେ ଚୌହାନ ବଂଶର ସମ୍ପର୍କ, ରାଜୁତି ସାଙ୍ଗେ ରମାଇ ଦେଓଙ୍କର ଜନ୍ମଠାନ ବାବଦେ କହିଥିଲେ। ଏହି ଅବସରରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଭିଲ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଜିଲ୍ଲାର ଭିନ୍ ଭିନ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିକରି ସ୍ଥିତି ସମୀକ୍ଷା କରିଛନ୍। ଜିଲ୍ଲାର ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଛାପଡ଼ା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୁନ୍ଦୁଳିଆ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଆଉ ଶଗଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକେ ଯାଇକରି ସେନ ଥିବାର ଭିତ୍ତିଭୂମି ତଦାରଖ କରିଛନ୍। ଡାକ୍ତରଖାନାର ୱାର୍ଡମାନଙ୍କେ ଯାଇକରି ରୋଗୀ ଆଉ ସେମାନଙ୍କର ସମ୍ପର୍କୀୟମାନଙ୍କ ସାଙ୍ଗେ କଥା ହୋଇକରି ସୁବିଧା ଅସୁବିଧା ବୁଝିଛନ୍। ଡାକ୍ତରଖାନାମାନଙ୍କର ସଫେଇ ବ୍ୟବସ୍ଥା, ପିଇବାର ପାଣି ସୁବିଧା, ଖରା ପ୍ରସ୍ତୁତି, ଉଷକୋଷା, ଅଂଶୁଘାତ କୋଠା ବ୍ୟବସ୍ଥା ବାବଦେ ଅଧିକାରୀମାନଙ୍କୁ ପଚାରି ବୁଝିଛନ୍। ଏହି ଅବସରରେ ଜିଲ୍ଲାପାଳଙ୍କ ସାଙ୍ଗେ ଭିନ୍ ଭିନ୍ ଅଧିକାରୀମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ କନ୍ଫରେନ୍ସ ହଲ୍ଠାରେ ଚାଲିଥିବା ଜଲ ସଂରକ୍ଷଣ ଆର୍ ବ୍ୟବହାର ବାବଦ ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛେ। ଜଳମିତ୍ରମାନଙ୍କର ଦୁଇଦିନିଆ ଇ ତାଲିମ କାର୍ଯ୍ୟକ୍ରମକେ ଟ୍ରେନର ମାନସ ରଞ୍ଜନ ଧଳ, RWSSର BRC ଅର୍ଜୁନ ଦାସ, APO ସଞ୍ଜିତ କୁମାର ପ୍ରମୁଖ ପାନ୍ ସୁରକ୍ଷା ଆର୍ ବ୍ୟବହାର ଉପରେ ତାଲିମ ଦେଇଥିଲେ। କାର୍ଯ୍ୟକ୍ରମଟି ଭିନ୍ ଭିନ୍ ପଞ୍ଚାୟତର କର୍ମକର୍ତ୍ତା ଆର୍ ଲୋକମାନେ ଉପସ୍ଥିତ ଥିଲେ। ତାଲିମିତ୍ରୁ BDO ସ୍ୱାମୀ ଜୟଶ୍ରୀ ରେଡ୍ଡି ଜଳମିତ୍ରମାନଙ୍କୁ ପ୍ରମାଣପତ୍ର ଦେଇଥିଲେ। ଚାନ୍ଦିପୁର ସମୁଦ୍ର ଖଣ୍ଡିନ ଥିବା ସମନ୍ୱିତ କ୍ଷେପଣାସ୍ତ୍ର ଘାଟିନୁ ଦେଶର ହାଲ୍କା ଯୁଦ୍ଧ ବିମାନ ତେଜସ୍ ଜରିଏ BN ଭିଜୁଆଲ୍ ରେଞ୍ଜ କ୍ଷେପଣାସ୍ତ୍ର ଅସ୍ତ୍ରର ସଫଲ ପରୀକ୍ଷଣ କରାଯାଇଛି। ପରୀକ୍ଷଣ ସବୁ ଉପପ୍ରଣାଳୀ, ସବୁ ମିଶନ ପାରାମିଟର ଆର୍ ଉଦ୍ଦେଶ୍ୟକେ ସଠିକ୍ ଭାବେ ପୂରଣ କରିଥିଲା। ଏହି ଅସ୍ତ୍ର କ୍ଷେପଣାସ୍ତ୍ର DRDO ତରଫରୁ ଡିଜାଇନ୍ ଆଉ ବିକଶିତ କରାଯାଇଛି। କ୍ଷେପଣାସ୍ତ୍ର 100 କିଲୋମିଟରରୁ ଅଧିକା ଦୂରେ ଥିବା ଲକ୍ଷ୍ୟକେ ଧ୍ୱଂସ କରବାର୍ଥି ସଫଲ ହୋଇଛେ। ରାଇଜେ ଆଇବା 4 ଦିନ ତକ ଗ୍ରୀଷ୍ମ ପ୍ରବାହ ଲାଗି ରହିବା। ଇ ସମୟଥି ଦିନର ତାତି 2-3 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛେ। ଆଜି ଝାରସୁଗୁଡ଼ାନ ରାଜ୍ୟର ସବୁନୁ ଜହ ତାତି 41.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛେ। ସେନ୍ତା 11 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ସିଆଡ଼େ ବଲାଙ୍ଗୀର ଆର୍ ଟିଟିଲାଗଡ଼ନ 41, ବୌଦ୍ଧ ଆର୍ ସୋନପୁରନ 40.5, ସମ୍ବଲପୁରନ 40.3, ସୁନ୍ଦରଗଡ଼ ଆର୍ ହୀରାକୁଦନ 40.1 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛେ। ସେ ମୁଖ୍ୟ ଖବର ଫେରଘାଏ। ଫଗୁନ ପୁନି ଅବସରରେ ପୁରୀ ଶ୍ରୀମନ୍ଦିରନ ସୁନାବେଶଥି ଦର୍ଶନ ଦେଉଛନ୍ ଶ୍ରୀଜୀଉ। ପଶ୍ଚିମ ଓଡ଼ିଶାନ ପାଲି ଥିଲା ଗୁଣିଖାଇ। ମଧୁସୂଦନ ଦାସଙ୍କ ଜନ୍ମଠାନର କରାଯିବା ବିକାଶ, ସୂଚନା ଦେଲେ ପୂର୍ତ୍ତମନ୍ତ୍ରୀ। ବୁର୍ଲା ଛାତ୍ର ମୃତ୍ୟୁ ଘଟଣା ଉତ୍ତରୁ ଛାତ୍ରଛାତ୍ରୀମାନଙ୍କର ଲାଗି ଭିସୁଟ କର୍ତ୍ତୃପକ୍ଷ ଜାରି କଲେ କଟକଣା। ଆଉର୍ ରାଇଜେ ବଢ଼ିଛେ ଜବର ଖରା। ଝାରସୁଗୁଡ଼ାନ ସବୁନୁ ଜହ ତାପମାତ୍ରା 41.8 ଡିଗ୍ରୀ ସେଲସିୟସ୍। ଆଜିର ଆଞ୍ଚଳିକ ଖବରନ ଶେଷ ହେଲା। ଜୁହାର।